ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟତମ ଦେହରୁ ମୋର ପାପ। প্রিয় শ্রোতা বন্ধু, আজর এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজর এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার পত্র নিমন্তে বিশেষ ধন্যবাদ। আপনার অনুরোধ রক্ষা করে আমি আপনার নিমন্তে এক উপাদেয় পুস্তক পঠাইছু, তা বোধহয় আপনার হস্তগত হয়ে সারি, তেমন তা অধ্যয়ন করতু ও তহিঁর কি শিক্ষা গ্রহণ কলে তা পত্র মাধ্যমে আমটক লিখি জনাতু। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, প্রভু আপনার সমস্ত সমস্যা সমাধান করবে। তাহলে আসুন, প্রভু আজ আমাকে এই যে সুন্দর সুযোগ দিয়েছেন, এই সুযোগর সদ্ব্যবহার করে প্রভুঙ্কর চরণ নিকটবর্তী হওয়া। আসুন প্রার্থনা করা। প্রিয় পবিত্র প্রভু, তোমার ধন্যবাদ করুছ এই সুন্দর সময় পাই। হ প্রভু, আজ অনেক এই সুযোগর বঞ্চিত, মাত্র প্রভু আমি তোমার ধন্যবাদ করুছ যে আমি অযোগ্য অপদার্থ মনুষ্য হলে মধ্য তুমি আমাকে ভুলে যাই না। তুমি চাহ আমি যেপর উদ্ধারপ্রাপ্ত হো, তুমি চাহ যেপর আমি বিনষ্ট নয় হো। হ্যাঁ প্রভু, এই বাক্য মধ্যে দিয়ে তুমি আমার জীবনকে পরিমার্জিত কর, পরিশুদ্ধ কর, পবিত্র কর এবং তোমার নিকটবর্তী করাও। যদি আমার জীবনে তোমার কোণী প্রকার প্রভু অসুন্দর বিষয় রয়েছে, প্রভু তুমি দয়াকরি তা কাড়ি নেই তোমার উত্তমতা, তোমার পবিত্রতা এবং তোমার ধার্মিকতা দিয়ে আমার প্রভু তোমার নিকটবর্তী করাও। এই সমস্ত প্রার্থনা প্রিয় প্রভু যীশু নামে মাগুছু, আমেন। আসুন বর্তমান আমি প্রভুঙ্কর বাক্য মধ্যে যা। আজ আমি হোসেয় পুস্তকর সাত পর্বটি অধ্যয়ন করা নিমন্তে যা। তবে এখানে মু আপনার স্মরণ করাই দেওয়া চাহে যে গত আলোচনায় আমি অনেক বিষয়বস্তু উপরে আলোকপাত করেছিল। হোসেয়ঙ্ক দ্বারা প্রদত্ত ভাববাণী কেবল ইস্রায়েল প্রতি যে চেতনার বাণী লা তাহা নুহে, মাত্র জিহুদা রাজ্য প্রতি মধ্য অনুরূপ লা। ইস্রায়েল লোকমানে সেমানকর কষ্টময় জীবনর মূল্যাঙ্কন করিপারুছন্তি, নিজকু নিজে বিদীর্ণ ও প্রহারিত হয়েছন্তি বলি তাহা মধ্য সেমানে অনুভব করিপারিছন্তি। এই পরিস্থিতিরে ঈশ্বর সেমানকর একমাত্র সংকট মোচনকারী পরমেশ্বর, ক্ষত বাঁধিবার ও সুস্থ করিবার ঈশ্বর মধ্য। সেমানকর এই প্রকার অনুভূতি এক সিদ্ধান্তরে উপনীত হেবারে সাহায্য করিছে। সেমানে বলিদান ও হোম দ্বারা ঈশ্বরঙ্কু সন্তুষ্ট করিবারে চেষ্টা করিছন্তি। ধর্মর বিধিবিধান পালন করিবা দ্বারা ঈশ্বর যে সন্তুষ্ট হেবে ইয়া সেমানে অনুমান করিছন্তি। কিন্তু সেমানকর ধর্মকর্ম কেবল যে উপর ঠাউরিয়া এবং এহা মধ্যরে কোনসি আত্মীয়তা নাই তাহা ঈশ্বর হোসেয়ঙ্ক বাক্য দ্বারা প্রকাশ করন্তি। এথিসহিত জড়িত শিক্ষণীয় বিষয়গুলি উপরে মধ্য চিন্তা নিবেশ করেছিল। আজি কিন্তু আমি সাত অধ্যায় উপরে আলোচনা করা নিমন্তে যা, ও এথিরে সম্বলিত বিষয়গুলি প্রয়োগধর্মী ভাবে মধ্য চিন্তা করা। প্রিয় বন্ধু, হোসেয় পুস্তকর সাত পর্বরু বার পর্ব মধ্যে ইস্রায়েল আসন্ন বিচারর রক্ষা পাইপার যদি সে প্রেমিক ঈশ্বর নিকটক ফেরি আসব। এই বিচারধারা উপরে কেন্দ্রীভূত, যদি চ ঈশ্বর ইস্রায়েল সহিত কঠোর ভাবে ব্যবহার করুচন্তি, তথাপি ঈশ্বরঙ্ক হৃদয় মধ্যে ইস্রায়েল জাতি প্রতি দয়াভাব রয়েছে। বিচার পূর্বরু সে ইস্রায়েল মানুষ নিজ নিকটক ফেরাই আনিবারে প্রচেষ্টা করিছন্তি। ঈশ্বর চাহান্তি বাস্তব হৃদয়র পরিবর্তন ও ঈশ্বরঙ্ক প্রতি মন ফেরণ। ইস্রায়েল মানে আপনা আপনা অন্তকরণ ফেরাইছন্তি, কিন্তু ঈশ্বরঙ্ক প্রতি নুহে, মাত্র মিশর এবং অসুরীয় প্রতি। দেখন্তু হোসেয় সাত পর্বর প্রথম পদরে এইপরি লেখা আছে, আমি যেতেবেলে ইস্রায়েলকু সুস্থ করিবাকু ইচ্ছা করু, সেতেবেলে ইফ্রাইমর অধর্ম ও সমরিয়ার দুষ্টতা প্রকাশিত হুয়ে, কারণ সেমানে অসত্যতার ব্যবহার করন্তি ও চোর ভিতরে প্রবেশ করে, আউ ডকায়ত দল বাহারে লুট করন্তি। সমরিয়া উত্তর রাজ্য বা ইস্রায়েলর রাজধানী, ওম্রি এহা স্থাপন করিতিলে এবং আহাব ও জিজেবল নির্মাণ করিতিলে। হোসেয়ঙ্ক সময়রে এহা এক রমণীয় স্থান থিলা। এহার পূর্ব, পশ্চিম, উত্তর ও দক্ষিণরে যথাক্রমে জর্দন উপত্যকা, ভূমধ্যসাগর, হরমোন পর্বত ও জিরুসালাম শহর ঘেরি রইতিলা। এ বাস্তবরে বছা যাইতিবা স্থান, কিন্তু সেই সৌন্দর্য আজি নাহিঁ। ଏହା ଈଶ୍ୱରଙ୍କର ବିଚାର ନୁହେଁ ତ ଆଉ କ'ଣ ହୋଇପାରେ। ହୋସିଆଙ୍କ ସମୟରେ ଇସ୍ରାଏଲର ପାପ ଯାହା ଲୁକାୟିତ ଥିଲା ତାହା ସାର୍ବଜନୀନ ହୋଇପଡ଼ିଲା। ଯେଉଁ ମନ୍ଦକାର୍ଯ୍ୟଗୁଡ଼ିକ ପରଦାର ଅନ୍ତରାଳରେ କରୁଥିଲେ ତାହା ଖୋଲାଖୋଲି କରିବାରେ ଲାଗିଲେ। ସେମାନଙ୍କର ପାପ ନିମନ୍ତେ ଆଦୌ ସଙ୍କୋଚବୋଧ ନଥିଲା କି ଧର୍ମଚେତନା, କିମ୍ବା ସେମାନେ ନିଜକୁ ଅପରାଧୀ ବୋଲି ମଣୁନଥିଲେ। ଈଶ୍ୱର ସେମାନଙ୍କର ଅପରାଧ କ୍ଷମା କରିପାରିଥାନ୍ତେ ଯଦି ସେମାନେ ଅନ୍ତଃକରଣର ପରିବର୍ତ୍ତନ ସହ ଈଶ୍ୱରଙ୍କ ନିକଟକୁ ଫେରିଥାନ୍ତେ। ଈଶ୍ୱରଙ୍କ ନିକଟକୁ ଫେରିବା ପରିବର୍ତ୍ତେ ଦୁଷ୍ଟତା କ୍ରମାଗତ କରିଚାଲିଲେ ଓ ଈଶ୍ୱରଙ୍କ ନିକଟରୁ ଦୂରକୁ ଚାଲିଗଲେ। ମନ୍ଦ କାର୍ଯ୍ୟ ଗୁପ୍ତରେ କରିବା ଯେତିକି ମନ୍ଦ, ଏହି ପାପକୁ ଲୋକଲୋଚନକୁ ଆଣିବା ଏହାଠାରୁ ଅତ୍ୟନ୍ତ ଭୟଙ୍କର। ଏତଦ୍ୱାରା ପାପୀ ଅଧିକରୁ ଅଧିକ ତଳକୁ ଖସିଯାଏ। ହୋସିଆଙ୍କ ସମ୍ବାଦ ଅନୁସାରେ ଇସ୍ରାଏଲର ପାପ ଯେପରି ଇସ୍ରାଏଲକୁ ଈଶ୍ୱରଙ୍କଠାରୁ ଦୂରେଇ ନେଲା, ଠିକ୍ ସେପରି ଆମର ଗୁପ୍ତ ଓ ଖୋଲା ପାପ ଆମର ଦେଶ ଓ ଜାତିକୁ ଧ୍ୱଂସ କରିପାରେ। ଇସ୍ରାଏଲ ଈଶ୍ୱରଙ୍କ ଏକ ପ୍ରିୟ ଜାତି ଥିଲା, କିନ୍ତୁ ତାର ପାପ ପ୍ରେମ ମଧ୍ୟରେ ବିଷ ସଦୃଶ ହେଲା। ବହୁ କ୍ଷେତ୍ରରେ ଆମର ଗୁପ୍ତ ପାପକୁ ଲୋକଲୋଚନକୁ ଆଣୁ ଏବଂ ଏହାର ଅର୍ଥ ମଧ୍ୟ ଆମକୁ ସୁହାଇଲା ପରି କରିଥାଉ ଏବଂ ଏହାକୁ ବୈଧାନିକତା ସୁରକ୍ଷା ଦେଉ। କିନ୍ତୁ ବୈଧାନିକ ସୁରକ୍ଷା ଦେଲାପରେ ପାପ କ'ଣ ଉତ୍ତମ ବିଷୟରେ ପରିଣତ ହୋଇପାରେ? ଏହାଦ୍ୱାରା କ'ଣ ଆମେ ଈଶ୍ୱରଙ୍କର ଦୃଷ୍ଟିରେ ଉତ୍ତମ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବା? ପାପ ସବୁବେଳେ ପାପ। ବିଷ ଉପରେ ଚିନିର ପ୍ରଲେପ ଦେଲେ ମଧ୍ୟ ଏହା ବିଷ ହିଁ ହୋଇ ରହିବ, ଏହା କେବେ ହିଁ ସୁସ୍ୱାଦୁ ଖାଦ୍ୟରେ ପରିଣତ ହେବ ନାହିଁ। ଆଜିର ନୂତନ ନୈତିକତା ମାନଦଣ୍ଡରେ ପାପକୁ ଭିନ୍ନ ପ୍ରକାର ଭାବରେ ମପାଯାଉଛି, ଫଳତଃ ପାପୀ ତାର କାର୍ଯ୍ୟ ନିମନ୍ତେ ନିଜକୁ ଲଜ୍ଜିତ ମନେ ନକରି ନିଜର ସାହସିକତା ଦର୍ଶାଉଛି। ଉଦାହରଣ ସ୍ୱରୂପ, ଏକ ଯୁବକ ଯୁବତୀ ବିନା ବିବାହରେ ଏକତ୍ର ବାସ କରିବା ଏବଂ ସନ୍ତାନ ଲାଭ କରିବା, ଏହି ପ୍ରକାର ଖୋଲାଖୋଲି ପାପ ଆମ ସମାଜର ପ୍ରଗତିର ଚିତ୍ର ଦିଏ ନାହିଁ, ବରଂ ଆମ ସଭ୍ୟତା ଯେ ଅପଭ୍ରଂଶ ହୋଇଚାଲିଛି ଏବଂ ନୈତିକତାର ମାନଦଣ୍ଡ ଯେ କ୍ଷୟ ପାଉଛି ଏଥିରେ ସନ୍ଦେହ ନାହିଁ, କାରଣ ଈଶ୍ୱରଙ୍କ ବାକ୍ୟ ସର୍ବଦା ଅପରିବର୍ତ୍ତନୀୟ। ଆମର ଚିନ୍ତା ବିବେକ ପରିବର୍ତ୍ତନ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ବିଚାର କେବେ ହେଲେ ପରିବର୍ତ୍ତନ ହୁଏ ନାହିଁ। ଈଶ୍ୱରଙ୍କ ବିଚାରର ତରାଜୁ ସ୍ଥିର। ଅତଏବ ନିଜର କାର୍ଯ୍ୟକୁ ନିଜର ସଂସ୍କୃତି ଜରିଆରେ ପରଖିବା ଅପେକ୍ଷା ଈଶ୍ୱରଙ୍କ ବାକ୍ୟ ମାଧ୍ୟମରେ ପରଖିବା ଅତ୍ୟନ୍ତ ଜରୁରୀ। ହୋସିଏ 7:2 ଲେଖା ଅଛି, ପୁଣି ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ। ଏବେ ସେମାନଙ୍କର ନିଜ କାର୍ଯ୍ୟ ସବୁ ସେମାନଙ୍କୁ ବେଷ୍ଟନ କରିଅଛି, ସେସବୁ ଆମ୍ଭ ସମ୍ମୁଖରେ ଅଛି। ଏହି ଅଂଶ ପାଠ କଲାପରେ ଏହା ହୃଦବୋଧ ହୁଏ ଯେ ଇସ୍ରାଏଲ ଲୋକଗଣର ପାପ କ୍ରମାଗତ ଗଭୀରତର ହୋଇଉଠିଛି ଏବଂ ଈଶ୍ୱରଙ୍କଠାରୁ ଅଧିକ ବିଚ୍ଛିନ୍ନ ଜୀବନ ବିତାଇବାରେ ଇଚ୍ଛା କରିଛନ୍ତି। ଏହାଦ୍ୱାରା ସେମାନଙ୍କର ଅନୈତିକତାର ସୀମା ଆହୁରି ତଳକୁ ଚାଲିଯାଇଛି। ପ୍ରିୟ ବନ୍ଧୁ, ପାପ ଏକ ଖସଡ଼ା ପଥ। ଥରେ ପାଦ ଖସିଗଲେ ଏଥିରୁ ମୁକ୍ତି ପାଇବାଟା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏହା ଅକ୍ଟୋପସ୍ ପରି ମନୁଷ୍ୟକୁ କବଳିତ କରେ ଓ ମୃତ୍ୟୁ ପର୍ଯ୍ୟନ୍ତ ଟାଣିନିଏ। ତେଣୁ ଈଶ୍ୱରଙ୍କ ବାକ୍ୟ କହେ, ପାପର ବେତନ ମୃତ୍ୟୁ। ଅତଏବ ବିବେକବାନ ବ୍ୟକ୍ତି ପ୍ରତି ସୋପାନରେ ନିଜର କାର୍ଯ୍ୟକୁ ଈଶ୍ୱରଙ୍କ ବାକ୍ୟ ସହିତ ମୂଲ୍ୟାଙ୍କନ କରିଥାଏ। ହୋସିଏ 7:3-4 ଲେଖା ଅଛି, ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ ଓ ଆପଣାମାନଙ୍କ ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରନ୍ତି। ସେ ସମସ୍ତେ ପାରଦାରିକ, ସେମାନେ ରୁଟି ପ୍ରସ୍ତୁତକାରୀ ଦ୍ୱାରା ଉତ୍ତପ୍ତ ତୁନ୍ଦୁରୁ ସ୍ୱରୂପ। ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନି ଉଷ୍ମାଇବାରୁ ନିବୃତ ହୁଏ। ରାଜା ଏବଂ ରାଜକୁମାରମାନଙ୍କର ଏହି ପ୍ରକାର ମନୋବୃତ୍ତି ଅତ୍ୟନ୍ତ ପରିତାପର ବିଷୟ, କାରଣ ସେମାନଙ୍କର ନେତୃତ୍ୱ ପାପପୂର୍ଣ୍ଣ। ମନ୍ଦ କାର୍ଯ୍ୟ ଦ୍ୱାରା ସେମାନେ ଆହ୍ଲାଦିତ। ଯେକୌଣସି ବ୍ୟବସ୍ଥା ମଧ୍ୟରେ ଶିକ୍ଷା, ରାଜନୀତି, ବିଜ୍ଞାନ କିମ୍ବା ଧର୍ମନୀତି ଏହିପରି ନେତୃତ୍ୱ ବ୍ୟବସ୍ଥାକୁ ଧ୍ୱଂସ ଆଡ଼କୁ ଟାଣି ଆଣେ। ସେ ନିଜର ଅପାରଗତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଦୁର୍ନୀତିଗ୍ରସ୍ତ କରାଇଥାଏ। ଆମ୍ଭେମାନେ ମଧ୍ୟ ସେପରି ଅବସ୍ଥାକୁ ଆସିସାରିଛୁ। ହୋସିଆଙ୍କ ବାଣୀ ଆମମାନଙ୍କ ପ୍ରତି ସତର୍କର ଘଣ୍ଟି। ଉତ୍ତାପଯୁକ୍ତ ତନ୍ଦୁରୀ ଓ ରୁଟି ପ୍ରସ୍ତୁତକାରୀ ଉପମା ଦ୍ୱାରା ହୋସେୟ ଏକ ପାରଦାରିକ ଜୀବନର ଉପାଖ୍ୟାନ ଦିଅନ୍ତି। ଏଠାରେ ଈଶ୍ୱର ଆଧ୍ୟାତ୍ମିକ ବ୍ୟଭିଚାର ବିଷୟରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ଇସ୍ରାଏଲର ଅତ୍ୟଧିକ ନୈତିକ ଅଧୋଗତିର ଅବସ୍ଥା ପ୍ରକାଶ କରନ୍ତି। ପୂର୍ବରୁ ସେମାନେ ନିଜର ପାପକୁ ଆବୃତ କରି ରଖୁଥିଲେ, କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସନ୍ତାନମାନଙ୍କ ହୃଦୟ ମନ୍ଦ କାର୍ଯ୍ୟ କରିବାକୁ ଉତ୍ତପ୍ତ ଓ ଅନାବୃତ ତନ୍ଦୁରୁ ପରି। ଯେତେବେଳେ ଆମର ଧର୍ମ ଭାବନା ତଳକୁ ଖସେ, ସେତିକିବେଳେ ଆମର ନୈତିକ ମାନଦଣ୍ଡ ମଧ୍ୟ ତଳକୁ ଖସେ। ଫଳତଃ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ଆମେ କରିଥାଉ, ପୁଣି ନିଜର ମାନଦଣ୍ଡ ଅନୁସାରେ ଏହାକୁ ସଠିକ୍ ବୋଲି ମଧ୍ୟ ଧାର୍ଯ୍ୟ କରୁ। ଏହିପରି ସ୍ୱମୂଲ୍ୟାଙ୍କନକୁ ଆତ୍ମଧାର୍ମିକତା କୁହାଯାଏ। ଏହି ଆତ୍ମଧାର୍ମିକତା ସବୁଠାରୁ ବଡ଼ ଅପରାଧ। ଏଥିପ୍ରତି ଆପଣ ଓ ମୁଁ ସଜାଗ ରହିବା ଆବଶ୍ୟକ। ହୋସେୟ ସାତ ପର୍ବର ପାଞ୍ଚ ପଦରୁ ସାତ ପଦରେ ଲେଖା ଅଛି, ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ। ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା, କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତୁନ୍ଦୁରୁ ପରି ପ୍ରସ୍ତୁତ କରିଅଛନ୍ତି। ସେମାନଙ୍କର ରୁଟି ପ୍ରସ୍ତୁତକାରୀ ରାତ୍ରିଯାକ ନିଦ୍ରିତ ହୁଏ, ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜୋଳଇ। ସେ ସମସ୍ତେ ତୁନ୍ଦୁରୁ ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି। ସେମାନଙ୍କର ସବୁ ରାଜାମାନେ ପତିତ ହୋଇଅଛନ୍ତି, ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ନିଜକୁ ପୀଡ଼ିତ କଲେ, ଅର୍ଥାତ୍ ରାଜା ଓ କର୍ତ୍ତୃପକ୍ଷ ମଦ୍ୟପୀୟ ହୋଇଉଠିଲେ ଏବଂ ନିଜକୁ ଅକର୍ମଣ୍ୟ ବୋଲି ପ୍ରମାଣ କଲେ। ଏହି ବିଷୟକୁ ପୂର୍ବରେ ଆଲୋଚନା କରିଥିଲେ ମଧ୍ୟ ଏହାକୁ ପୁଣି ଥରେ ପୁନରାବୃତ୍ତି କରାଯାଇପାରେ, କାରଣ ଏହା ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଉତ୍ତର ରାଜ୍ୟର ପତନର କାରଣ କ'ଣ? ପ୍ରତିମା ପୂଜା ଓ ଈଶ୍ୱରଙ୍କ ନିକଟରୁ ଦୂରକୁ ଯିବା, ଏହା ହିଁ ଅନୈତିକତାର ସ୍ପଷ୍ଟ ଚିତ୍ର। ଇସ୍ରାଏଲର ନୈତିକତାର ପତନ ଏତେ ଅଧିକ ଥିଲା ଯେ ତାହା କଳ୍ପନାର ବାହାରେ। ଦାୟିତ୍ୱବାନ ବ୍ୟକ୍ତିମାନଙ୍କ ଜୀବନରେ ସୁରା ଓ ସାକି, ମଦ୍ୟ ଓ ମୁଜର ଅଧିକ ସ୍ଥାନ ଅଧିକାର କରିଥିଲା। ଆମର ବର୍ତ୍ତମାନର ସମୟ ହୋସେୟଙ୍କ ସମୟଠାରୁ କିଛି ଭିନ୍ନ ନୁହେଁ। ସଭ୍ୟତାର ଦ୍ୱାହି ଦେଇ ଆମ ସମାଜରେ ନାରୀ ଓ ପୁରୁଷମାନଙ୍କର ଅନୈତିକ ଜୀବନ ଖୁବ୍ ଆଗକୁ ମାଡ଼ି ଚାଲିଛି। ଯୁବ ଅନୁଷ୍ଠାନ ଜୁଆ ଓ ଯୌନ କାର୍ଯ୍ୟ ପାଇଁ ଏକ ନିରାପଦ ସ୍ଥାନରେ ପରିଣତ ହୋଇଛି। ଏହା ମଧ୍ୟ ଆଭିଜାତ୍ୟର ଚିହ୍ନ ବୋଲି ପ୍ରକାଶ ପାଇଲାଣି। ଏହା ଆଭିଜାତ୍ୟ ନା ଅପଭ୍ରଂଶ? ଏହା ସଭ୍ୟତା ନା ବର୍ବରତା? ଯେତେବେଳେ ଇସ୍ରାଏଲର ଏହି ପାପ ସ୍ୱଚ୍ଛ ଦିବାଲୋକରେ ପ୍ରକାଶିତ ହେଲା, ସେତେବେଳେ ଈଶ୍ୱର ଇସ୍ରାଏଲର ବିଚାର ନିମନ୍ତେ ଆଗକୁ ଆସିଲେ। ପ୍ରିୟ ବନ୍ଧୁ, ବର୍ତ୍ତମାନ କ'ଣ ଆମେ ସେହି ଅବସ୍ଥାକୁ ଆସିନାହୁଁ କି? ଈଶ୍ୱରଙ୍କ ବିଚାର କ'ଣ ଆଉ ଅଧିକ ଦୂରରେ? ପୁଣି ଉତ୍ତପ୍ତ ତୁନ୍ଦୁରୁ ଲୋକମାନଙ୍କର କାମ ପ୍ରବୃତ୍ତିକୁ ଇଙ୍ଗିତ କରିଥାଏ ଏବଂ ରାଜାମାନଙ୍କର ସିଂହାସନ ଉପବେଶନର ଯେଉଁ ଷଡ଼ଯନ୍ତ୍ର ତାହାର ମଧ୍ୟ ସୂଚନା ଦିଏ। ଇସ୍ରାଏଲର ନେତାମାନଙ୍କର ଜୀବନ ପ୍ରତାରଣା ଏବଂ ମନ୍ଦତାରେ ଶୀଘ୍ର ପ୍ରଜ୍ୱଳିତ ହେବା ଏହି ତୁନ୍ଦୁରୁ ସହିତ ସମତୁଲ। ଏହି ଚିନ୍ତା ଆମକୁ ବର୍ତ୍ତମାନର ସମାଜର ନୈତିକ ଚିନ୍ତାଧାରାକୁ ପହଞ୍ଚାଇଛି। ଯୁବକ ଓ ଯୁବତୀମାନେ ଯୁକ୍ତି କରନ୍ତି ଯେ ସେମାନେ ତାଙ୍କର ଖୁସି ଅନୁସାରେ ଶୁଣିବାକୁ ଓ ଦେଖିବାକୁ ସେମାନଙ୍କର ଅଧିକାର ଅଛି, ସେମାନଙ୍କର ମଧ୍ୟ ପସନ୍ଦ କରିବାର ସ୍ୱାଧୀନତା ଅଛି। କାମ ପ୍ରବୃତ୍ତି ଚିତ୍ର ଓ ସଙ୍ଗୀତ ମଧ୍ୟ ତହିଁର ଅନ୍ତର୍ଭୁକ୍ତ। ଅନେକ ଲୋକ ଅଛନ୍ତି ଯେଉଁମାନେ ଉତ୍ତମ ବିଷୟ ଦେଖିବାକୁ ଓ ଶୁଣିବାକୁ ପସନ୍ଦ କରନ୍ତି, କିନ୍ତୁ ଦ୍ୱିତୀୟ ଦଳର ଲୋକମାନଙ୍କର ସ୍ୱାଧୀନତା ନାକଚ କରାଯାଏ, କାରଣ ଅଧିକାଂଶକୁ ପାପପୂର୍ଣ୍ଣ ପଥରେ ଯିବାକୁ ଛାଡ଼ି ଦେଇଥାଏ। ଅଧିକାର ଓ ସ୍ୱାଧୀନତା ସବୁବେଳେ ପ୍ରଗତିଶୀଳ ପୁଣି ସୃଜନଶୀଳ ହେବା ଆବଶ୍ୟକ। ସେମାନଙ୍କର ସବୁ ରାଜାମାନେ ପତିତ ହୋଇଅଛନ୍ତି। ଏହି ଅଂଶ ପାଠ କଲେ ଇସ୍ରାଏଲର କୌଣସି ରାଜା ଉତ୍ତମ ନଥିଲା ପରି ମନେ ହୁଏ। ବାସ୍ତବରେ ଯଦି ଇସ୍ରାଏଲର ଇତିହାସ ପୃଷ୍ଠା ଖୋଲାଯାଏ, ସେପରି କୌଣସି ଉତ୍ତମ ରାଜା ଉଲ୍ଲେଖଯୋଗ୍ୟ ନାହାନ୍ତି। ଆଉ ଠିକ୍ ସେହିପରି ଜିହୁଦା ରାଜ୍ୟ ମଧ୍ୟ ଉତ୍ତର ରାଜ୍ୟର ରାଜାମାନେ ହତ ହୋଇଛନ୍ତି। ସେମାନଙ୍କର ସ୍ୱଳ୍ପ ଶାସନ ସମୟରେ ନଅଟି ରାଜବଂଶର ଉପସ୍ଥିତି ଜଣାଯାଏ। ପରସ୍ପରକୁ ହତ୍ୟା କରି ରାଜସିଂହାସନ ଆରୋହଣ କଲେ ସତ, କିନ୍ତୁ ଦୀର୍ଘସ୍ଥାୟୀ ଶାସନ ପ୍ରତିଷ୍ଠା କରିବାରେ ଅକ୍ଷମ ଥିଲେ। ଏହାର କାରଣ ଈଶ୍ୱରଙ୍କର ବିଚାର ସେମାନଙ୍କ ଉପରେ ଥିଲା, କିନ୍ତୁ ଈଶ୍ୱର ଦାଉଦ ରାଜାଙ୍କ ବଂଶକୁ ଆଶୀର୍ବାଦ କଲେ, କାରଣ ତାହା ଈଶ୍ୱରଙ୍କର ଦ୍ୱାରା ମନୋନୀତ ଥିଲା। ଏହା କେବଳ ମନୋନୀତ ଥିଲା ତାହା ନୁହେଁ, ମାତ୍ର ଆଶୀର୍ବାଦଯୁକ୍ତ ମଧ୍ୟ ଥିଲା। ଈଶ୍ୱର ଉତ୍ତର ରାଜ୍ୟ ପ୍ରତି କୌଣସି ଆଶୀର୍ବାଦଯୁକ୍ତ ପ୍ରତିଜ୍ଞା କରିନାହାନ୍ତି। ହୋସେଓ 7:8 ଲେଖା ଅଛି, ଇଫ୍ରଏମ୍ ଗୋଷ୍ଠୀଗଣ ମଧ୍ୟରେ ଆପେ ମିଶ୍ରିତ ହୁଅଇ ଇଫ୍ରଏମ୍ ଲେଉଟା ନୋହିବା ପିଷ୍ଟକ ତୁଲ୍ୟ। ଏହି ଅଂଶ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଇଫ୍ରଏମ୍ ଅନ୍ୟ ଗୋଷ୍ଠୀ ସହିତ ସମ୍ପୃକ୍ତ ହୋଇଯାଏ। ଈଶ୍ୱର ଏହି ପ୍ରକାର ମିଶ୍ରଣ ଆଦୌ ଚାହାନ୍ତି ନାହିଁ, ବରଂ ସେ ଚାହାନ୍ତି ତାଙ୍କର ସନ୍ତାନଗଣ ନିଜ ନିଜ ଗୋଷ୍ଠୀ ମଧ୍ୟରେ ସାମିଲ ରୁହନ୍ତୁ। ଏହା ନିଜ ନିଜ ଗୋଷ୍ଠୀର ପରିଚୟର ବିଷୟବସ୍ତୁ। ଈଶ୍ୱର ଆମକୁ ଅର୍ଥାତ୍ ପ୍ରତ୍ୟେକଙ୍କୁ ଏକ ସ୍ୱତନ୍ତ୍ରତାର ପରିଚୟ ଦେଇ ପୃଥିବୀ ମଧ୍ୟରେ ରଖିଛନ୍ତି। ବିଭିନ୍ନ ପରିସ୍ଥିତିର ଚାପରେ ଆମର ପରିଚୟ ଅନେକ ସମୟରେ ହରେଇ ବସିଥାଉ, କିନ୍ତୁ ଈଶ୍ୱର ଚାହାନ୍ତି ଆମେ ନିଜ ସ୍ୱତନ୍ତ୍ରତା ରକ୍ଷା କରୁ। ଇଫ୍ରଏମ୍ ଲେଉଟା ନୋହିବା ପିଷ୍ଟକ ତୁଲ୍ୟ, ଏହାର କାରଣ କ'ଣ? ଏହା ଆମେ ଘରେ ଅନୁଭବ କରିଥିବା ଉଦାହରଣ। ହୋସେଓ ମଧ୍ୟ ନିଜ ପାରିବାରିକ ଜୀବନ ଉପରେ ଆଧାରିତ ଉଦାହରଣମାନ ଦର୍ଶାଉଛନ୍ତି। ଆଜିର ପିଷ୍ଟକ ରନ୍ଧନ ପ୍ରକ୍ରିୟା ପରି ହୋସେଓଙ୍କ ସମୟରେ ମଧ୍ୟ ପିଷ୍ଟକ ରନ୍ଧନ ପ୍ରକ୍ରିୟା ପ୍ରାୟ ସମାନ ଥିଲା। ବିଶେଷତଃ ସେତେବେଳେ ଲୋକେ ଛୋଟ ଛୋଟ ପଲମରେ ପିଠା ତିଆରି କରୁଥିଲେ। ପିଠାକୁ ଯଦି ଉପଯୁକ୍ତ ସମୟରେ ଲେଉଟା ନଯାଏ, ତେବେ ପିଠା ଦରସିଝା ରହେ ଏବଂ ନିଆଁର ପାର୍ଶ୍ୱ କ୍ରମଶଃ ପୋଡ଼ିଯାଏ। ଆଉ ଠିକ୍ ସେହିପରି ଇଫ୍ରଏମ୍ ଗୋଟିଏ ପାଖ ଗରମ ଏବଂ ପୋଡ଼ାଯୁକ୍ତ, କିନ୍ତୁ ଅନ୍ୟ ପାଖ ପୂରାପୂରି ଅସିଦ୍ଧ ବା ଦରସିଝା। ସେମାନେ ଅର୍ଥାତ୍ ଇସ୍ରାଏଲ୍ମାନେ ଈଶ୍ୱରଙ୍କ ପ୍ରତି ଉଷ୍ମ ଓ ଥଣ୍ଡା ମଧ୍ୟ। ଏହାପରେ ହୋସେଓ 7:9-12 ମଧ୍ୟରେ ଏହିପରି ଲେଖା ଅଛି, ବିଦେଶୀୟମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ। ହଁ, ତାହାର ମସ୍ତକରେ ଏଠାରେ ସେଠାରେ ପକ୍ୱକେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ। ପୁଣି ଇସ୍ରାଏଲ୍ର ଦର୍ପ ତାହାର ସାକ୍ଷତରେ ସାକ୍ଷ୍ୟ ଦିଏ, ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିନାହାନ୍ତି, କିଓବା ଏସବୁ ଘଟିଲେ ହେଁ ସେମାନେ ତାହାଙ୍କର ଅନ୍ୱେଷଣ କରିନାହାନ୍ତି। ପୁଣି ଇଫ୍ରଏମ୍ ଅବୋଧ କପତର ତୁଲ୍ୟ ବୁଦ୍ଧିହୀନ, ସେମାନେ ମିଶ୍ରକୁ ନିବେଦନ କରନ୍ତି, ସେମାନେ ଅସୁରକୁ ଯାଆନ୍ତି। ଯେତେବେଳେ ସେମାନେ ଯିବେ, ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା, ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା, ସେମାନଙ୍କର ସମାଜ ଯେପରି ଶୁଣିଅଛନ୍ତି ସେପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ହୋସେଓ ଇସ୍ରାଏଲ୍ ଲୋକମାନଙ୍କର ଶକ୍ତଗ୍ରୀବ ମନୋଭାବ ଦେଖି ହୃଦୟରେ ଅତ୍ୟନ୍ତ ଆଘାତପ୍ରାପ୍ତ ହୋଇଛନ୍ତି। ସେମାନଙ୍କ ଜୀବନରେ ସଙ୍କଟମୟ ପରିସ୍ଥିତି ପହଞ୍ଚିଲେ ସୁଦ୍ଧା ସେମାନେ ଈଶ୍ୱରଙ୍କ ନିକଟକୁ ଫେରୁନାହାନ୍ତି କି ଅନୁତାପ ହୃଦୟରେ ଈଶ୍ୱରଙ୍କ ଦୟା ଅନ୍ୱେଷଣ କରୁନାହାନ୍ତି। ସେମାନଙ୍କର ଦାମ୍ଭିକତା ସେମାନଙ୍କ ବିପକ୍ଷରେ ସାକ୍ଷୀ ଭାବରେ ଠିଆ ହୋଇଛି। ସରୁଦୟ ଅନୁତାପ ହିଁ ସେମାନଙ୍କ ନିମନ୍ତେ କେବଳ ଭରସା। ସେମାନଙ୍କର ମୂର୍ଖ ରାଜନୀତି ରୁଗ୍ଣ ବିଶ୍ୱାସ ଭୂମି ଉପରେ ସ୍ଥାପିତ। ଏହା ହିଁ ସେମାନଙ୍କର ଦୁର୍ବଳତା ଓ ଅବିବେକୀ କାପ୍ତାର ନ୍ୟାୟ ଆଚରଣ। ଆପଣ କେବେ କାପ୍ତାର ଜୀବନରୁ କିଛି ଲକ୍ଷ୍ୟ କରିଛନ୍ତି? ଯଦି କାପ୍ତା ନିଜର ବସାରେ ଅଣ୍ଡା କିମ୍ବା ଛୁଆ ରଖିଥାଏ, ତେବେ ସେ ବସାଠାରୁ ଦୂରକୁ ଯାଏ ନାହିଁ। ଶିକାରୀ ଯଦି କାପ୍ତା ନିକଟକୁ ଆସେ, ସେ ଉଡ଼ି ଜାଣେ ନାହିଁ ବୋଲି ଛଳନା କରେ ଓ କ୍ରମେ କ୍ରମେ ନିଜର ବସା ଆଡ଼କୁ ଯାଏ। ଏହାଦ୍ୱାରା ସେ ଜାଣେ ନାହିଁ ଯେ ତାର ବିପଦକୁ ସେ ନିମନ୍ତ୍ରଣ କରି ଆଣୁଛି। ଇଫ୍ରଏମ୍ ଠିକ୍ ନିର୍ବୋଧ କାପ୍ତା ତୁଲ୍ୟ। ଈଶ୍ୱରଙ୍କ ନିକଟକୁ ସାହାଯ୍ୟ ନିମନ୍ତେ ଆସିବା ପରିବର୍ତ୍ତେ ମିଶ୍ରକୁ ସାହାଯ୍ୟ ନିମନ୍ତେ ଦୌଡ଼େ। ଯେତେବେଳେ ମିଶ୍ରଠାରୁ ସାହାଯ୍ୟ ନ ପାଏ, ସେତେବେଳେ ସେ ଅସୁରଠାରୁ ସାହାଯ୍ୟ ଭିକ୍ଷା କରେ। ଇସ୍ରାଏଲ୍ର ଏପରି ବିବେକବିହୀନ ରାଜନୀତି ନିଜକୁ କ'ଣ ବିପଦ ମୁହଁକୁ ଟାଣି ଆଣୁନାହିଁ? ମନୁଷ୍ୟ ନିଜର ସୁରକ୍ଷା ନିମନ୍ତେ ନିଜର ବାହୁବଳ, ସମ୍ପତ୍ତି ଓ କ୍ଷମତା ଉପରେ ନିର୍ଭର କରେ, କିନ୍ତୁ ବାସ୍ତବ ରକ୍ଷାକର୍ତ୍ତା ଈଶ୍ୱର। ଆମର ରାଷ୍ଟ୍ରୀୟ ଓ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା କୌଣସି ଗୁଣରେ କମ୍ ନୁହେଁ। ନିଜର ବ୍ୟକ୍ତିଗତ ସୁରକ୍ଷା ପାଇଁ ଉତ୍ତମ ଘର ଓ ନିରାପତ୍ତା ବ୍ୟବସ୍ଥା ଯୋଡ଼ିଛୁ, କିନ୍ତୁ ଏହା କ'ଣ ସୁରକ୍ଷା ଦେଇଛି? ଗତ ପ୍ରଳୟଙ୍କାରୀ ବାତ୍ୟା ଓ ଭୂମିକମ୍ପ ଜୀବନର ମାନଦଣ୍ଡକୁ କ'ଣ ଦୋହଲାଇ ଦେଇନାହିଁ? ବାଇବେଲ କହେ, ଈଶ୍ୱର ଯଦି ନଗର ରକ୍ଷା ନ କରନ୍ତି, ପ୍ରହରୀ କେବଳ ବୃଥାରେ ଜାଗ୍ରତ ରହେ। ଏହାପରେ ହୋସେଓ 7:13-14 ମଧ୍ୟରେ ଆମେ ଦେଖୁ ଯେ ପୃଥିବୀରେ ସମସ୍ତ ଜାତି ଅପେକ୍ଷା ଇସ୍ରାଏଲ୍ ପରିତାଣର ଅର୍ଥ ଅଧିକ ଭାବରେ ବୁଝିଛି ଓ ତା'ର ପରମେଶ୍ୱରଙ୍କ ସହିତ ସମ୍ପର୍କ ମଧ୍ୟ ଏକ ଭିନ୍ନ ଧରଣର। ଈଶ୍ୱରଙ୍କ ନିବିଡ଼ ପ୍ରେମ ସତ୍ତ୍ୱେ ଇସ୍ରାଏଲ ବିଦ୍ରୋହାଚରଣ କରିଛି ଏବଂ ସତ୍ୟ ଈଶ୍ୱରଙ୍କଠାରୁ ବିମୁଖ ହୋଇଛି। ଦେଶ ମଧ୍ୟରେ ଖାଦ୍ୟର ଅଭାବ ଘଟିଛି, ଦୁର୍ଭିକ୍ଷ ପହଞ୍ଚିଛି, ତଥାପି ଇସ୍ରାଏଲ ଲୋକମାନେ ଅନୁଭବ କରିପାରିନାହାନ୍ତି ଯେ ଏହା ଈଶ୍ୱରଙ୍କ ବିଚାର। ଈଶ୍ୱର ପରିସ୍ଥିତି ମଧ୍ୟରେ କଥା କହନ୍ତି, ଆଉ ବିବେକବାନ ବ୍ୟକ୍ତି କେବଳ ତାଙ୍କର ସ୍ୱର ଶୁଣିପାରେ। ଏହାପରେ ହୋସିଅ ସାତ ପର୍ବର 15-16 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଏହି ଅଂଶ ପାଠ କଲାପରେ ଈଶ୍ୱର ଯିଏ ହୃଦୟରେ ଅଧିକ ଆଘାତପ୍ରାପ୍ତ ତାହା ଅନୁଭବ କରିବେ। ଈଶ୍ୱର ଇସ୍ରାଏଲକୁ ଫେରାଇ ଆଣିବାକୁ ସକଳ ଚେଷ୍ଟା କରିଛନ୍ତି। ଈଶ୍ୱର ସେମାନଙ୍କୁ ସୁସ୍ଥ ସବଳ କଲେ ମଧ୍ୟ ସେମାନଙ୍କର ସବଳତା କେବଳ ଈଶ୍ୱରଙ୍କର ବିରୁଦ୍ଧରେ କୁକଳ୍ପନା ମାତ୍ର। ସେମାନେ ଅର୍ଥାତ୍ ଇସ୍ରାଏଲ ଲୋକମାନେ ଫେରିଛନ୍ତି, କିନ୍ତୁ ଉର୍ଦ୍ଧ୍ୱସ୍ତଙ୍କ ପ୍ରତି ନୁହେଁ। ଅନ୍ୟ ଅର୍ଥରେ ବାଲ୍ ଦେବୀ ନିକଟକୁ, ଯାହା ସେମାନଙ୍କୁ ରକ୍ଷା କରିନପାରେ, କିମ୍ବା ସାହାଯ୍ୟ ନିମନ୍ତେ ମିଶରୀୟମାନଙ୍କ ନିକଟକୁ ଯାଇଛନ୍ତି। ଏହି ଅସହାୟ ବିଷୟଗୁଡ଼ିକୁ ହୋସେଅ ପ୍ରବଞ୍ଚକ ଧନୁ ଭାବରେ ଉପମା ଦେଇଛନ୍ତି। ପ୍ରବଞ୍ଚକ ଧନୁର ଅର୍ଥ ଯେଉଁ ଧନୁ ତୀରକୁ ପଠାଇବା ସମୟରେ ଗୁଣ ଛିଣ୍ଡିଯାଏ, ଫଳତ ଶତ୍ରୁପକ୍ଷ ଆକ୍ରମଣ କରିବା ନିମନ୍ତେ ସୁଯୋଗ ପାଏ। ଏହି ପ୍ରତାରଣାଯୁକ୍ତ ପ୍ରତିରକ୍ଷା ଦେଶ ନିମନ୍ତେ ଅତ୍ୟନ୍ତ ପରିତାପର ବିଷୟ। ମିଶର ଓ ଅସୁରୀୟ ସହିତ ବନ୍ଧୁତା ଇସ୍ରାଏଲ ଦେଶ ନିମନ୍ତେ ବିପଦପୂର୍ଣ୍ଣ ବିଷୟ। ରାଜନୈତିକ ନେତାମାନଙ୍କର ଏପରି ଅପରିଣାମଦର୍ଶୀ ବୈଦେଶିକ ନୀତି ସର୍ବସାଧାରଣ ଓ ନେତାମାନଙ୍କର ବିନଷ୍ଟର କାରଣ ହେବ। ଏହିପରି ଇସ୍ରାଏଲର ଈଶ୍ୱରବିହୀନ ଜୀବନ ସମସ୍ତଙ୍କ ନିକଟରେ ଉପହାସର ବିଷୟ। ହୋସେଅ ତାଙ୍କ ସମୟରେ ଜଣେ ଜନପ୍ରିୟ ଭାଓବାଦୀ ନଥିଲେ, କି ଆମ ସମୟ ପାଇଁ ମଧ୍ୟ ନୁହନ୍ତି, କିନ୍ତୁ ତାଙ୍କର ସମ୍ବାଦ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଈଶ୍ୱରଙ୍କ ସହିତ ମନୁଷ୍ୟର ସମ୍ପର୍କ ଖାଦକ ଓ ଖାଦ୍ୟ ମଧ୍ୟରେ ଥିବା ସମ୍ପର୍କ ପରି ନୁହେଁ। ଈଶ୍ୱର ପ୍ରେମମୟ ଓ କ୍ରୋଧରେ ଧୀର, ଦୟାର ସହ ସେ ଅନୁଶାସନ କରିଥାନ୍ତି, ଦଣ୍ଡ ଦେଲାବେଳେ ସେ ଦୟା ଭୁଲି ଯାଆନ୍ତି ନାହିଁ। ତେଣୁ ମନୁଷ୍ୟ ଆପଣା ଈଶ୍ୱରଙ୍କ ସହ ସରଳ ସମ୍ପର୍କ ରକ୍ଷା କରିବା ଆବଶ୍ୟକ। ପାପ ଓ ଦୋଷ ମଧ୍ୟରେ ପଡ଼ିଯିବା ପ୍ରତ୍ୟେକ ମନୁଷ୍ୟର ସହଜାତ ଦୁର୍ବଳତା। ଅନୁତାପ କରିବା ତା'ର ଏକାନ୍ତ କର୍ତ୍ତବ୍ୟ, କିନ୍ତୁ ଛଳପୂର୍ଣ୍ଣ ହୃଦୟରେ ନିଜର ଅଧର୍ମ ସ୍ୱୀକାର କରିବା ଈଶ୍ୱରଙ୍କର ସନ୍ତୋଷଜନକ ବିଷୟ ନୁହେଁ। ନିଜ ଅଧର୍ମ ସ୍ୱୀକାର ନ କରି ଈଶ୍ୱରଙ୍କ ସମ୍ମୁଖରୁ ପଳାୟନ କରି ଇସ୍ରାଏଲ କାହିଁକି କେହି ମଧ୍ୟ ରକ୍ଷା ପାଇ ନପାରେ? ଈଶ୍ୱର ସର୍ବଶକ୍ତିମାନ ଓ ସର୍ବବ୍ୟାପୀ। ମନୁଷ୍ୟର ଅତୀତ କେବେ ହେଲେ ଲିଭିଯାଇପାରେ ନାହିଁ, ବରଂ ତାହା ବର୍ତ୍ତମାନକୁ ପ୍ରଭାବିତ କରେ। ସେ ହିଁ ପ୍ରକୃତ ମନୁଷ୍ୟ ଯେ ଖେଦଯୁକ୍ତ ହୃଦୟ ସହ ଈଶ୍ୱରଙ୍କ ନିକଟକୁ ଆସିଥାଏ ଓ ନିଜର ଜୀବନରେ ନୂତନତା ଆଣିବା ପାଇଁ ଈଶ୍ୱରଙ୍କର ଅନୁଗ୍ରହ ଉପରେ ନିର୍ଭର କରେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।